ସାର୍ ନମସ୍କାର, ମ୍ୟାଡାମ୍ ନମସ୍କାର। ମୋ ନାଁ ହେଉଛି ରଶ୍ମିତା ଦିଗାଲ। ଆଉ ଆଗରେ ଆମେ ପାଣି ପାଉନଥିଲୁ, ଏବେ ପାଣି ମଧ୍ୟ ସୁବିଧା ହେଇଗଲା, ସବୁ ପ୍ରକାର ସୁବିଧା ହେଇଗଲା। ସବୁ ବିଷ ମଧ୍ୟ ଏବେ ପରିଷ୍କାର ରହୁଛି, ଆଗରେ ଅପରିଷ୍କାର ଥିଲା, ଏବେ ମଧ୍ୟ ପରିଷ୍କାର, ସବୁକିଛି ପରିଷ୍କାର ରହିଲା। ଆଉ ସବୁକିଛି ମଧ୍ୟ ଆମେ ପାଇପାରିଛୁ। ଆଉ ଇଲେକ୍ଟ୍ରି ମଧ୍ୟ ଆମେ ପାଇପାରୁନଥିଲୁ, ସେତେବେଳେ ଅସୁବିଧା ଥିଲା। ଆଉ ଏବେ ଆମେ ଇଲେକ୍ଟ୍ରି ବିଷୟରେ ମଧ୍ୟ ବହୁତ କିଛି ଆମେ ପାଇଲୁ, ଆଉ ପାଣି ମଧ୍ୟ ପାଇଲୁ, ସବୁକିଛି ପରିଷ୍କାର, ରାସ୍ତାଘାଟ ମଧ୍ୟ ପରିଷ୍କାର ରହିଲା ମ୍ୟାଡାମ। ଆଉ ଏଠି ମୁଁ କହିକି ରହିଲି ସମସ୍ୟା।